ଶାନ୍ତିରେ ଆରାମର ସହିତ ବସନ୍ତୁ। ଭୂମିରେ ଚକା ମୁଣ୍ଡେଇ ବସନ୍ତୁ କିମ୍ବା ଚୌକିରେ କୋମଳ ଭାବରେ ବସନ୍ତୁ। ପୁରା ସମୟ ଆଖି ବନ୍ଦ ରଖନ୍ତୁ ଏବଂ ମେରୁଦଣ୍ଡକୁ ସିଧା ରଖନ୍ତୁ। ପାଦରୁ ମୁଣ୍ଡ ଯାଏ ଦେହର ପ୍ରତ୍ୟେକ ଅଂଶକୁ ଅନୁଭବ କରନ୍ତୁ। ଧୀରେ ଧୀରେ ପାଦ ଅଙ୍ଗୁଳିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପାଦକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଗୋଡ଼ର ପେଣ୍ଡାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଜଙ୍ଘକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପିଚାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପେଟକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଛାତିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ କାନ୍ଧକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। କାନ୍ଧକୁ ଗୋଲ ଗୋଲ ଘୁମାନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ବାହୁକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ହାତ ପାପୁଲିକୁ ମୁଠା କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ବେକକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଥୋଡ଼ିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଗାଲକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ମଥାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଆପଣଙ୍କର ପୁରା ଶରୀରକୁ ଢିଲା କରନ୍ତୁ। ପ୍ରତ୍ୟେକ ମାଂସପେଶୀ ଏବଂ ଶିରା ପ୍ରଶିରାକୁ ଅନୁଭବ କରନ୍ତୁ। ହୃଦୟର ସ୍ପନ୍ଦନକୁ ଅନୁଭବ କରନ୍ତୁ। ରକ୍ତର ପ୍ରବାହକୁ ଅନୁଭବ କରନ୍ତୁ। ଶ୍ୱାସର କମ୍ପନକୁ ଅନୁଭବ କରନ୍ତୁ। ଶରୀର ଭିତରର ଧ୍ୱନିକୁ ଅନୁଭବ କରନ୍ତୁ। ସବୁକିଛିକୁ ଢିଲା କରିଦିଅନ୍ତୁ। ହୃଦୟ, ଫୁସ୍ଫୁସ୍, ପେଟ, ସବୁକିଛି। ଧୀରେ ଧୀରେ ଦୁଇ ବାହୁ ଉଠାଇ ନିଜର ଦେହକୁ ଆଲିଙ୍ଗନ କରନ୍ତୁ। ଅନୁଭବ କରନ୍ତୁ ଆପଣ କେତେ ଅଦ୍ଭୁତ, କେତେ ସୁନ୍ଦର। ଆପଣ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ। ନିଜ ଭିତରେ ସ୍ନେହ ଅନୁଭବ କରନ୍ତୁ। ନିଜ ଭିତରେ ଆନନ୍ଦ ଅନୁଭବ କରନ୍ତୁ। ଶକ୍ତିକୁ ଅନୁଭବ କରନ୍ତୁ, ତାହାର କମ୍ପନ ଏବଂ ଉଜ୍ଜ୍ୱଳତାକୁ ଅନୁଭବ କରନ୍ତୁ। ବର୍ତ୍ତମାନ ଆପଣ ଆରାମରେ ନିଜ ହାତକୁ ଆଣ୍ଠୁ ଉପରେ ଆଣନ୍ତୁ ଏବଂ ହାତକୁ ବିଶ୍ରାମରେ ରଖନ୍ତୁ। ଉଜ୍ଜ୍ୱଳତା ଏବଂ ଆଲୋକର ଅନୁଭୂତି କରନ୍ତୁ ନିଜର ହୃଦୟର ମଧ୍ୟସ୍ଥଳରେ। ଗଭୀର ଶ୍ୱାସ ନିଅନ୍ତୁ। ନିଜ ମେରୁଦଣ୍ଡର ମୂଳରୁ ମସ୍ତକର ଶୀର୍ଷ ପର୍ଯ୍ୟନ୍ତ ନିଶ୍ୱାସ ଛାଡ଼ନ୍ତୁ ଏବଂ ଫେରି ଯାଆନ୍ତୁ ନିଜର ମେରୁଦଣ୍ଡର ମୂଳକୁ। ଶ୍ୱାସ ନିଅନ୍ତୁ ଏବଂ ଛାଡ଼ନ୍ତୁ। ଶ୍ୱାସ ନିଅନ୍ତୁ ଏବଂ ଛାଡ଼ନ୍ତୁ। ପ୍ରତ୍ୟେକ ଥର ନିଜ ଶ୍ୱାସ ପ୍ରଶ୍ୱାସ ନେଲାବେଳେ ଅନୁଭବ କରନ୍ତୁ ଯେମିତିକି ଆପଣଙ୍କ ଶରୀରର ପ୍ରସାର ହେଉଛି। ଆପଣଙ୍କର ଶରୀର ପ୍ରସାରିତ ହେବା ସହ ଏକ ଅସୀମ ଉଜ୍ଜ୍ୱଳତା ବି ପ୍ରସାରିତ ହେଉଛି। ଶ୍ୱାସ ନେଇ ଚାଲନ୍ତୁ ଏବଂ ଆପଣଙ୍କର ଦିବ୍ୟ ଶକ୍ତିକୁ ପ୍ରସାର କରି ଚାଲନ୍ତୁ। ଅନୁଭବ କରନ୍ତୁ ଯେ ଆପଣଙ୍କ ଆଖପାଖରେ ଥିବା ସବୁ ଲୋକମାନେ ଆପଣଙ୍କର ଦିବ୍ୟ ଶକ୍ତି ମଧ୍ୟରେ ହିଁ ଅଛନ୍ତି। ନିଜକୁ ଅନୁଭବ କରନ୍ତୁ। ଅନୁଭବ କରନ୍ତୁ ଆପଣଙ୍କର ଶକ୍ତି ସବୁ ଲୋକମାନଙ୍କ ସହିତ ମିଳିଯାଉଛି। ଏହା ହେଉଛି ପ୍ରେମର ସୁନ୍ଦର ଶକ୍ତି। ଆପଣଙ୍କ ଆଖପାଖର ସବୁ ସ୍ଥାନ ଆପଣଙ୍କର ଏହି ପ୍ରେମର ପ୍ରସାର ମଧ୍ୟରେ ଆପଣଙ୍କର ଦିବ୍ୟ ଉଜ୍ଜ୍ୱଳତା ମଧ୍ୟରେ ମିଶିଯାଉଛି। ଯେଉଁ ଘରେ ଆପଣ ବସିଛନ୍ତି ସେହି ଘରଠାରୁ ବି ଉର୍ଦ୍ଧ୍ୱକୁ ପ୍ରସାରିତ ହୋଇ ଚାଲୁଛନ୍ତି ଆପଣ। ଆପଣ ଅନୁଭବ କରନ୍ତୁ ପ୍ରତ୍ୟେକ ବୃକ୍ଷ ଲତା ଗୋଡ଼ି ପଥର ଯାହା ବି ବାହାରେ ଅଛି ବର୍ତ୍ତମାନ ସେହି ସବୁ ଆପଣଙ୍କର ଶକ୍ତିର ବଳୟ ମଧ୍ୟରେ ମିଶିଯାଉଛି। ଗଭୀର ଶ୍ୱାସ ପ୍ରଶ୍ୱାସ ନେବା ସହ ଆପଣ ଆହୁରି ଅଧିକ ପ୍ରସାରିତ ହୋଇ ଚାଲୁଛନ୍ତି। ଆପଣ ପ୍ରସାର ହୋଇ ଚାଲନ୍ତୁ। ଶ୍ୱାସ ନେଇ ଚାଲନ୍ତୁ। ଏବେ ଆପଣ ଅସୀମ। ବୃକ୍ଷ ପୁଷ୍ପ ପକ୍ଷୀ ଜୀବଜନ୍ତୁ ସବୁକିଛି ଏବେ ଆପଣଙ୍କ ମଧ୍ୟରେ ବିଲୀନ ହୋଇଯାଇଛନ୍ତି। ଆପଣଙ୍କ ଶକ୍ତି ସେମାନଙ୍କ ସହ ବିଲୀନ ହୋଇଯାଉଛି, ଏକ ହୋଇଯାଉଛି। ଆପଣ ଆହୁରି ପ୍ରସାରିତ ହୋଇ ଚାଲିଛନ୍ତି। ରାସ୍ତାଘାଟ ଲୋକ ବାକ ଗାଡ଼ି ଟ୍ରେନ୍ ସବୁକିଛି ଏବେ ଆପଣଙ୍କ ଭିତରେ। ଆପଣ ଆହୁରି ପ୍ରସାରିତ ହୋଇ ଚାଲୁଛନ୍ତି। ସହର ନଦୀ ସମୁଦ୍ର, ଧରିତ୍ରୀ, ଆକାଶ ସବୁକିଛି ଆପଣଙ୍କ ମଧ୍ୟରେ ବିଲୀନ ହୋଇଯାଉଛି। ଆପଣ ସମ୍ପୂର୍ଣ୍ଣ ବିଶ୍ୱାସରେ ପ୍ରସାରିତ ହୋଇ ଚାଲୁଛନ୍ତି। ଏହିଭଳି ଭାବରେ ଆପଣ ପ୍ରସାରିତ ହୋଇ ଚାଲନ୍ତୁ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସକୁ ଆପଣଙ୍କ ଭିତରେ ଦେଖନ୍ତୁ। ସବୁ ଦେଶ, ମହାଦେଶ, ସହର, ଲୋକ, ଜୀବଜନ୍ତୁ, ଜଙ୍ଗଲ, ପଡ଼ିଆ, ବଗିଚା ସବୁକିଛି ସବୁକିଛି ଆପଣଙ୍କ ଭିତରେ ସୀମିତ ହୋଇଯାଉଛି। ଆପଣ କେବଳ ପବିତ୍ର ଶକ୍ତି, ଆପଣ କେବଳ ସୌନ୍ଦର୍ଯ୍ୟ, ଆପଣ କେବଳ ଉଜ୍ଜ୍ୱଳତା, ଆପଣ କେବଳ ପ୍ରେମ। ପ୍ରତି ଶ୍ୱାସ ସହିତ ଆପଣ ଅଧିକରୁ ଅଧିକ ପ୍ରସାରିତ ହୋଇ ଚାଲିଛନ୍ତି। ଗ୍ରହ, ଚନ୍ଦ୍ର, ତାରା, ସୂର୍ଯ୍ୟ ସବୁକିଛି ଆପଣଙ୍କ ଭିତରେ। ଆପଣଙ୍କ ସ୍ନେହର ଶକ୍ତି ବ୍ରହ୍ମାଣ୍ଡରେ ସବୁଠାରୁ ଶକ୍ତିଶାଳୀ। ସେଥିରେ କେବଳ ପ୍ରେମ ହିଁ ଅଛି, ଅନ୍ୟ କିଛି ନାହିଁ, କେବଳ ପ୍ରେମ। ନିଜ ମଧ୍ୟରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର କାର୍ଯ୍ୟକଳାପକୁ ଅନୁଭବ କରନ୍ତୁ। ସବୁକିଛି ଏକ ନିରବ ସାକ୍ଷୀ ଭାବରେ ଲକ୍ଷ୍ୟ କରନ୍ତୁ, ପ୍ରେମର ଗତିର ସାକ୍ଷୀ ବନନ୍ତୁ। କୌଣସି ପ୍ରାଚୀର, କୌଣସି ବନ୍ଧନ ରହିତ ଏହି ପ୍ରେମର ଶକ୍ତି ବନନ୍ତୁ। ଅସୀମ ପ୍ରେମକୁ ଅନୁଭବ କରନ୍ତୁ। ଆପଣ କେବଳ ପ୍ରେମ ହିଁ ଦେଉଛନ୍ତି ଏହି ବ୍ରହ୍ମାଣ୍ଡକୁ, ଅଧିକରୁ ଅଧିକ ପ୍ରେମ। ଆପଣ କେବଳ ପ୍ରେମ ହିଁ ଦେଉଛନ୍ତି। ଆପଣ ହେଉଛନ୍ତି ପ୍ରେମର ସ୍ରୋତ, ପ୍ରେମର ଝର। ଏହି ଅବସ୍ଥାକୁ ଅନୁଭବ କରନ୍ତୁ ଏବଂ ଯାହା କିଛି ବି ଆପଣଙ୍କ ଭିତରେ ହେଉଛି ତାହାର ସାକ୍ଷୀ ବନନ୍ତୁ ଏବଂ ଅଧିକରୁ ଅଧିକ ପ୍ରେମ ବିତରଣ କରନ୍ତୁ। କେବଳ ପ୍ରେମ ହୁଅନ୍ତୁ। ଅଧିକ କିଛି କ୍ଷଣ ପାଇଁ ପ୍ରେମ ବନି ରହନ୍ତୁ। ସଦା ସର୍ବଦା ପାଇଁ ପ୍ରେମ ହିଁ ବନି ରହନ୍ତୁ। ପ୍ରେମର ଉଜ୍ଜ୍ୱଳତାକୁ ଅନୁଭବ କରନ୍ତୁ। ଧୀରେ ଧୀରେ ପ୍ରେମର ସୌନ୍ଦର୍ଯ୍ୟ ସହ ନିଜ ଦେହ ଭିତରକୁ ଫେରି ଆସନ୍ତୁ, ବ୍ରହ୍ମାଣ୍ଡରୁ ଫେରି ଆସନ୍ତୁ। ଫେରି ଆସିବା ବେଳେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପ୍ରେମ ବି ଆପଣଙ୍କ ସହିତ ଆସୁଛି, ଆପଣଙ୍କ ସହ ଏକ ହୋଇ ଆସୁଛି। ବିଶ୍ୱ ବ୍ରହ୍ମାଣ୍ଡର ପ୍ରେମ, ଈଶ୍ୱରଙ୍କର ପ୍ରେମ, ବିଶ୍ୱର ସବୁ ଜୀବଜନ୍ତୁଙ୍କର ପ୍ରେମ ବି ଆପଣଙ୍କ ମଧ୍ୟରେ ଅଛି। ଆପଣ କେବଳ ଉଜ୍ଜ୍ୱଳତା ହିଁ, ଆପଣ କେବଳ ପ୍ରେମ ହିଁ। ଆପଣ ସର୍ବଦା ଏହି ଉଜ୍ଜ୍ୱଳତା ବନି ରହନ୍ତୁ। ଦିନ ରାତି ଆପଣ କେବଳ ପ୍ରେମ ହିଁ ବନନ୍ତୁ, ଉଜ୍ଜ୍ୱଳତା ବନନ୍ତୁ, ପ୍ରେମ ବନନ୍ତୁ, ଉଜ୍ଜ୍ୱଳତା ବନନ୍ତୁ। ଧୀରେ ଧୀରେ ପ୍ରତ୍ୟେକ ଶ୍ୱାସ ସହ ନିଜ ହୃଦୟ ମଧ୍ୟକୁ ଫେରି ଆସନ୍ତୁ। ଧୀରେ ଧୀରେ ପ୍ରେମର ସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତୁ, ପ୍ରେମର ସୁଗନ୍ଧକୁ ଅନୁଭବ କରନ୍ତୁ। ଅସୀମ ପ୍ରେମ, ଅପାର ପ୍ରେମ, ନିଃସ୍ୱାର୍ଥ ଭାବରେ ପ୍ରେମ କରନ୍ତୁ ଏବଂ ଦୁନିଆ ସହ ବାଣ୍ଟନ୍ତୁ। ଏହାଦ୍ୱାରା ଆପଣ ସର୍ବଦା ସୁଖୀ ରହିବେ ଏବଂ ନିଜ ଆଖପାଖର ସମସ୍ତଙ୍କୁ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ରଖିବେ। ଅପାର ପ୍ରେମ ଏବଂ ଶାନ୍ତି, 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 ଶାନ୍ତି। ଧୀରେ ଧୀରେ ନିଜର ଧ୍ୟାନ ଆଣନ୍ତୁ ନିଜର ହାତ, ବାହୁ, ମସ୍ତକ, ଗ୍ରୀବା, କାନ୍ଧ, ଛାତି, ପେଟ, ଅଣ୍ଟା, ଜଙ୍ଘ, ପେଣ୍ଡା, ପାଦ ଏବଂ ପାଦ ଅଙ୍ଗୁଠି ଉପରକୁ। ଶକ୍ତି ସଞ୍ଚାଳନକୁ ଅନୁଭବ କରନ୍ତୁ। ଏକ ସୁନ୍ଦର ଦିନ, ଅଦ୍ଭୁତ ଦିନର ଅନୁଭବ କରନ୍ତୁ। କେବଳ ପ୍ରେମ, ମାତ୍ର ପ୍ରେମ ହିଁ।